ଚବିଶ ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଭାବରେ ଶୁଖିଲା ରହିଛି। ସର୍ବୋଚ୍ଚ ଦିନ ତାପମାତ୍ରା ଆମର ବୌଦ୍ଧରେ 44.6 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେପରି କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ମଧ୍ୟ ଅନୁଭୂତ ହୋଇଛି। ଆମର ବର୍ତ୍ତମାନ ଯଦି ଦେଖିବା ରାଜ୍ୟରେ ଧୀରେ ଧୀରେ ତାପମାତ୍ରା କମିବାରେ ଲାଗିଛି। ଆଜି ଏବଂ ଆସନ୍ତାକାଲି ଏଇ ଯେଉଁ 2 ଦିନ ରହୁଛି ମୁଖ୍ୟତଃ କିଛି ଜିଲ୍ଲାରେ ଆଂଶିକ ଭାବେ ଗ୍ରୀଷ୍ମ ପ୍ରବାହ ରହିବାର ସମ୍ଭାବନା ରହୁଛି। 6 ତାରିଖ ପାଖରୁ ରାଜ୍ୟରେ କୌଣସି ଜିଲ୍ଲା ପାଇଁ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ନାହିଁ, କାରଣ ବର୍ତ୍ତମାନ ଯଦି ଦେଖିବା ଦିନ ତାପମାତ୍ରା ଆଗାମୀ 2 ଦିନ ପରେ ରାଜ୍ୟର ଅନେକ ସ୍ଥାନରେ 3-5 ଡିଗ୍ରୀ ଯାଏଁ ହ୍ରାସ ଘଟିବାର ସମ୍ଭାବନା ରହୁଛି, ଯାହା ପ୍ରଭାବରେ ତାକୁ ଲକ୍ଷ୍ୟ କରି ଆମେ ଗ୍ରୀଷ୍ମ ପ୍ରବାହର ୱାର୍ଣ୍ଣିଂ ହଟାଇ ଦେଇଛୁ। ଏବଂ ଖାସ କରିକି ଯଦି ଦେଖିବା ଆଜିଠାରୁ ଆମ ଆଗାମୀ 5 ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହୁଛି। ଏଇ ଯେଉଁ କାଳବୈଶାଖୀ ପ୍ରକ୍ରିୟା ଆମର ଯେଉଁଟା ରହୁଛି 4ର୍ଥ ଏବଂ 5ମ ଦିନ ଅର୍ଥାତ 7 ଏବଂ 8 ତାରିଖ ବେଳକୁ ଏହାର ତୀବ୍ରତା ବୃଦ୍ଧି ହେବାର ସମ୍ଭାବନା ରହୁଛି, କାରଣ ସମୁଦ୍ର ମଧ୍ୟରୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଦକ୍ଷିଣ ଦିଗରୁ ରାଜ୍ୟ ମଧ୍ୟକୁ ଶକ୍ତିଶାଳୀ ଏଇ ଯେଉଁ ବାୟୁ ପ୍ରବେଶ କରିବାର ସମ୍ଭାବନା ରହୁଛି, ଯାହା ପ୍ରଭାବରେ କାଳବୈଶାଖୀ ପ୍ରକ୍ରିୟା ଆହୁରି ଅଧିକ ପ୍ରଶମିତ ହେବାର ସମ୍ଭାବନା ରହୁଛି। ତାକୁ ଲକ୍ଷ୍ୟ କରିକି ଆମେ ଚେତାବନୀ ମଧ୍ୟ ଜାରି କରାଯାଇଛି ଏବଂ 7 ତାରିଖରେ କିଛି ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ଭାରୀ ବର୍ଷା ପାଇଁ ମଧ୍ୟ ପୂର୍ବାନୁମାନ ଜାରି କରାଯାଇଛି। ତା ସହିତ ବର୍ତ୍ତମାନ ଯଦି ଦେଖିବା ଯେଉଁ ଦିନ ତାପମାତ୍ରା ଯେଉଁ ରହୁଛି ତାଥିରେ ଆମର ବର୍ତ୍ତମାନ ଉପକୂଳ ଓଡ଼ିଶାରେ ପ୍ରାୟ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହର କୌଣସି ସମ୍ଭାବନା ନାହିଁ। ଧୀରେ ଧୀରେ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ଏହି ଗ୍ରୀଷ୍ମ ପ୍ରବାହ କମିବ। ଆମର ଯେଉଁଟା ରହୁଛି 6ରୁ 8 ତାରିଖ ଯାଏଁ ଆମର ଯେଉଁ ସମୁଦ୍ର ଉତ୍ତର ଉପକୂଳ ଓଡ଼ିଶାରେ ସମୁଦ୍ର ମଧ୍ୟରେ ପବନ ବେଗ 40-50 କିଲୋମିଟର ବେଗ ରହିବାର ସମ୍ଭାବନା ରହୁଛି। ତା ସହିତ ଆମର ଯଦି ଦେଖିବା 5 ତାରିଖରୁ 6 ତାରିଖ ମଧ୍ୟରେ ଯେଉଁ ରହୁଛି ଯେଉଁ ତରଙ୍ଗାୟିତ ରହୁଛି ତରଙ୍ଗ ଗୁଡ଼ିକ ତାର ଉଚ୍ଚତା ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ରହୁଛି। ତାକୁ ଲକ୍ଷ୍ୟ କରିକି ଆମେ 6ରୁ 8 ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ପାଇଁ ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ଉପକୂଳ ଏବଂ ତାର ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି।